ఏతత్పథనామోక్ష్యం కృష్ణస్యార్వకమద్భుతం శృణుయాశ్రదయామర్త్యో గోవిందే లభతే రతిం కృష్ణస్యార్వకమద్భుతం శృణుయాశ్రదయామర్త్యో గోవిందే లభతే రతిం. ఏతద్భుతనామోక్ష్యం కృష్ణస్యార్వకమద్భుతం శృణుయాశ్రదయామర్త్యో గోవిందే లభతే రతిం. ఏతద్భుతనామోక్ష్యం కృష్ణసార్వక్యమద్భుతం గోవిందే లభతే రతిం. ఏతత్పథనామోక్ష్యం కృష్ణసార్వకమద్భుతం శృణుయాశ్రదయామర్త్యో గోవిందే లభతే రతిం.
శబ్దం వ్యక్తి ఏతత్ ఎహి పుతన ముఖ్యం పుతన ముక్తి కృష్ణస్య శ్రీకృష్ణంకర అర్వకం శైశవలీడా అద్భుతం ఆశ్చర్యజనక శృణుయా శ్రవణ కరంతి శ్రద్ధయా శ్రద్ధా ఏం భక్తి సహకారే మర్త్య ఏ జడ జగత్ర జకొంసి వ్యక్తి గోవిందే ఆదిపురుష భగవాన్ గోవిందము ప్రతి లభతే లాభకరంది రతిం ఆసక్తి ఆసక్తి శుకరాన్ వా. ଯେଉଁ ବ୍ୟକ୍ତି ଶ୍ରଦ୍ଧା ସହକାରେ ପୁତନା ମୁଖ୍ୟ ରୂପକ ଶ୍ରୀକୃଷ୍ଣଙ୍କର ଏହି ଅଦ୍ଭୁତ ଶୈଶବ ଲୀଳା ଶ୍ରବଣ କରନ୍ତି ସେ ଆଦିପୁରୁଷ ଭଗବାନ ଶ୍ରୀ ଗୋବିନ୍ଦଙ୍କ ପ୍ରତି ପରମା ଆସକ୍ତି ଲାଭ କରନ୍ତି. ଭାବାର୍ଥରେ କୁହାଯାଉଛି ଯେ ଏହି ଘଟଣାରେ ରାକ୍ଷସୀ ଶିଶୁଟିକୁ ହତ୍ୟା କରିବାକୁ ଯାଇ ନିଜେ ନିହତ ହେଲା ତାହା ଅବଶ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ. ତେଣୁ ଏହି ଶ୍ଳୋକରେ ଅଦ୍ଭୁତମ ଶବ୍ଦଟି ବ୍ୟବହାର ହୋଇଛି. ଶ୍ରୀକୃଷ୍ଣ ନିଜ ବିଷୟରେ ଅନେକ ଅଦ୍ଭୁତ ଘଟଣା ଆମ ପାଇଁ ରଖିଯାଇଛନ୍ତି. ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ନାମ ଗ୍ରନ୍ଥରେ ବର୍ଣ୍ଣିତ ଏହି ସମସ୍ତ ଘଟଣା କେବଳ ପାଠ କଲେ ହିଁ ଏହି ଜଡ଼ଜଗତର ବନ୍ଧନରୁ ମୁକ୍ତ ହୋଇ କ୍ରମଶଃ ଆଦିପୁରୁଷ ଗୋବିନ୍ଦଙ୍କ ପ୍ରତି ଆସକ୍ତି ଏବଂ ଭକ୍ତି ଲାଭ କରିବେ. ଏହିପରି ଭାବରେ ଶ୍ରୀମଦ ଭାଗବତ ଦଶମ ସ୍କନ୍ଧ ପୁତନାବଦ୍ଧ ଶୀର୍ଷକ ଷଷ୍ଠ ଅଧ୍ୟାୟରେ ଭକ୍ତି ବିଦାନ ଭାଷ୍ୟ ସମାପ୍ତ ହେଲା. ତେଣୁ ମହୁଷ୍ପାଦାୟ କୃଷ୍ଣ ଦୃଷ୍ଟାୟ ଭିତର ଶ୍ରୀମଦେବ ଭକ୍ତି ସୁରଦାନ ଦୃଷ୍ଟାମିତନାମିନୀ ನಮ ಸದ್ಭಕ್ತ ಮಣಯ ಮಣಿಪುರ ಭವಾಯ ಪ್ರಭುಪಾದ ಸರ್ವಾಣಿ ಪ್ರಚಾರ ನಿರತಾಯ. ತೃಣಿ ಎಮ್ಮೆ ದರ್ಶನ ಸಂಘ ಷಷ್ಠಾಧ್ಯಾಯರ ಅಂತಿಮ ಶ್ಲೋಕ ಪಾಠ ಕೊಟ್ಟರೆ ಈ ಅಧ್ಯಾಯದ ಶೀರ್ಷಕ ಥಿಲ್ಲ ಪುತನಬದ್ಧ ಇಂದು ಪ್ರಕೃತಿ ಇಟ ಪುತನ ಬದ್ಧನ ಇಟ ಪುತನ ಮುಖ್ಯ ಪುತನ ಅಂದ್ರೆ ಮನೆ ಪ್ರಕೃತಿ ತತ್ವ ಜಾಣತಿ ನಾಯಿ ସେମାନେ କହିବେ ପୁତନାବଦ୍ଧ ହେଲା ଭଗବାନ ବଦ୍ଧ କଲେ. ଭଗବାନ ହେଇଗଲେ କ'ଣ ବଡ଼ କଥା କଲେ? ଅନ୍ୟମାନଙ୍କୁ ଯେଉଁ ରାକ୍ଷସ ମାନେ ବଦ୍ଧ କରୁଛନ୍ତି ସେଇ ବଦ୍ଧ କରୁଛନ୍ତି, କିନ୍ତୁ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ କହିବେ ପୁତନା ମୁଖ୍ୟ. ସୁଖଦେବ ଗୋସ୍ୱାମୀ କହିବେ ପୁତନା ମୁଖ୍ୟ ଏବଂ ଉଦ୍ଧବ ମଧ୍ୟ ସେ କଥା କହିଥିଲେ, ହୋ ବାକି ଜନ କାଳ କୁଟଂ ବିଘାଶୟା ପାୟ ଦକ୍ଷ ସାଧି ଲେଭେ ଗତିଙ୍ଗାତ୍ରିତାଙ୍ଗ ପୁଣ୍ୟ गंगा दयालम शरण ब्रजे से तृतीय स्कंद द्वितीय अध्याय 23 श्लोक एक कहते
विद्रोह कर आस्ट्रोलेटिक भाव अद्भुत
ना अद्भुत कथा कहीं ना अहो बकी बकी पुतनार गोटे नाम हो बकी जब स्तनकाल कूटम स्तन कालपट बस पड़ी आसला स्तनकाल कूटम एवं जिघाशया भगवान को हत्या करने आसला जिघाशया असाधि ये असाधि व्यक्ति थे बाकी व्यक्ति थिला किंतु लेभे गति घातु चिदा जदियो भगवान बध कर तर स्तनपान कर तार प्राणपुंज शोषण करदे कि माँ जो रही दशरा माँ आज जन सुदर्शन आचार्य मैंने कही दुज धात्री थे से अंबिका एवं केड़िंगा तेनाली माँ और धात्री मान जो स्थान देखे गति धात्र उचित माँ का उचित स्थान जोटा धात्री उचित स्थान जोटा से स्थान को सी प्रदान करना दयाड़ शरण प्रति ये बड़ा आश्चर्य अद्भुत कथा गंगा दया आ दयाड़ व्यक्ति अच्छा जिते दयाड़ व्यक्ति अच्छा जिते दयाड़ व्यक्ति खाईपर कि भगवान भले दयाड़ व्यक्ति हे जी तक हत्या करने आसला सी तक माँ को स्थान प्रदान कले एणु यही षष्ठ अध्याय से सब तेयास श्लोक से सब विस्तार भाव में वर्णना करागला तेना अंतिम चौरास नंबर श्लोक सुखदेव स्वामी कहते जेतद ये भाव में जो भगवान परिहास होता जेतद पूतना मुख्य प्रकृत में पूतना मुक्ति पाइला जीतारा मन मानी पूतना प्रकृत में से मुक्ति पाई न था कारण भगवान भगवद्गीता षोड़श्यार कहते जो मैंने भगवान प्रति द्वेष कर विद्वेष करगवदीता षोड़श्यार भगवान कहते नाम दुष्ट क्रूरा से बहुत क्रूर व्यक्ति भगवान को द्वेष कर निष्ठुर व्यक्ति से संसार से नाराधमा हम जो कही 4 लाख प्रकार मनुष्य अच्छा अधम श्रेणी जो मैंने से ही श्रेणी को नराधमा संसार में ये नराधमा स्तर को सीमा को भगवान प्रेरण करती कान दूषित क्रोना कान कहे जो मैंने भगवान को द्वेष करती भगवान कथा ग्रहण करती ना मनुष्य कार्य करती एवं समाज में उत्पाद सृष्टि करती से दूषित क्रोरा से जेहेतु से बहुत क्रूर व्यक्ति भगवान तान दूषित क्रूरा संसार से नराधमा अधम श्रेणी को प्रेरण करते क्षिपामी अजस्र नशुभा भगवान क्षेपण करती प्रेरण करते क्षिपामी अजस्र नशुभा आशुषु जोनि एवसु जो कौ मान भगवान प्रेरण करते ना जो मैंने ये अशुभ स्वभाव संपन्न व्यक्ति से अशुभ स्वभाव संपन्न व्यक्ति विषय लक्षण विषय षोल अध्याय विस्तार भाव वर्णना कराला तेणु उन्नीस श्लोक एक कहते जे तान दूषित से भगवान यशुरी जोन आशुरी जोन कह सर्प व्याघ्र इत्यादि जोन को भगवान प्रेरणा करते कारण से अशुर स्वभाव संपन्न व्यक्ति भगवान से भाव में प्रेरण करते जोन आश्रीसु जोन ऋषु आश्रीन जन्मापन्ना ये भाव में अशुर जोन से प्राप्त हो माँ अप्राप्त कमते भगवान से प्राप्त हो पारती ना तेणु कौन ये भाव में संसार से नरधवान कृपा हाँ आसुरी जन्मापन्ना मुढ़ा जन्मनि जन्मनि माम अप्राप्य कमते तो जानते धमावती तेणु आहरी अधम व्यक्ति से प्राप्त होंगे किंतु एटी अद्भुत भगवान लीला अधम गति न देकर उत्तम गति प्रदान कले भगवान के अद्भुत लीला। भगवान सहित जेकोसी उपाय युक्त जन पा मैंने से श्रेष्ठ गति लाभ कर। भगवद गीता नव भगवान कहले जे जो मैंने मानी पार्थ कपाल शिष्य भगवान को जो मैंने आश्रय करेंगे भगवान भगवान पाखे जो मैंने आश्रय कर जो मैंने आश्रय करेंगे मानी पार्थ कपाल शिष्य जो किसी पाप जन जिते पापी व्यक्ति हूँ ना कहीं भागवतम गोटे पापी व्यक्ति लिस्ट सब वर्णना कर सुखद गोस्वामी द्वितीय स्कंद चतुर्थ अध्याय मंगलाचरण में गोटे श्लोक कही वर्ल्ड में पृथ्वी जिते सब पापी व्यक्ति अच्छा लिस्ट के सर्ट लिस्ट कर समस्त लिस्ट कर सर्ट लिस्ट गोटे कर मुख्य पापी व्यक्ति मान मुख्य किए से किरात हुणा आंध्र पुलिंद उपसा आभीर शुंभा जबना प्रसाद आज शब्द व्यवहार कराला कहीं बहुत व्यक्ति अच्छा पापी व्यक्ति के ना ने भागवत से मान ना निर्णय अठर हजार शब्द पूरी से मान ना प्रसाद शब्द व्यवहार कराला आदि प्रसाद जेनी पापा आहरी मतलब जितने अच्छा खाली यहाँ कथा नुहे आते पापी व्यक्ति अच्छा जिन्हें बाबा जगपा श्रेया श्रेया जिते पापी व्यक्ति है जन भगवान भक्त आश्रय निपी से पाप जन जिन्हें बाबा जगपा श्रेया श्रेया शुद्धि से शुद्ध हो जाती तस्मी विष्णु में नम भगवान विष्णु यह प्रभाव रही ये प्रभाव कथा कह भगवान विष्णु कृष्ण प्रभाव से वर्णना कर जिते पापी व्यक्ति अच्छा ये पुतना कथा कौन अच्छी आहरी मतलब बहुत पापी अच्छे भगवान पुतना को उद्धार कले कि पुतना ठीक आहरी पापी व्यक्ति अच्छा लिस्ट करा ना सर्ट लिस्ट करदे केवल कतज ना ने किए से किरात जे कि भगवान रामचंद्र ताकि उद्धार करते किरात व्यक्ति से बहुत पापी व्यक्ति भगवान रामचंद्र करुणा प्रकाश कर भगवान से सखा हो गले किरात यही भाव से उद्धार पाई हुण हूँ मानने जर्मानी व्यक्ति आम भाव पाश्चात्य जगत से बहुत डेवलप कंट्री कि प्रकृत डेवलपमेंट ये भाव जहाँ मेसीन डेवलपमेंट होती आत्मार डेवलपमेंट हो पारिना मोर ये गोटे धारणा थी ये गोटे सन्देह थी जे भारतवर्ष को बहुत उन्नति बोली कहुत कि भारतवर्ष लोक मैं तो गरीब खाया कम ना पाश्चात जगत तुलना से बहुत गरीब अच्छे तेनालीराम महाराज गोटे पढ़ी से मोर सन्देह दूर है जे आगकाल मनुष्य डेवलपमेंट बा मनुष्य उन्नति कौली भाव में करा जाता ना सत्यगुण सत्यगुण जो मैंने अभिवृद्धि कर प्रकृत उन्नति भी कह रजगुण तम गुण उन्नति प्रकृत उन्नति भी कह मनुष्य अधोगति कर भौतिक जगत जो भाव में विपरीत जगत उद्धमूल मद साकम से प्रकृत जगत रहा हो विपरीत प्रतिफलन माया जगत से सब घोर टा प्रतिफलन होम गुण रज गुण जो अभिवृद्धि करते प्रकृत वृद्धि होना प्रकृत में पतन हो जाए कि आग काले सत्यगुण हिसाब से गणना करा जाता कि बर्तमान कलयुग में रजतम गुण जो मैंने अभिवृद्धि करते गणना करा जाए से बहुत उन्नति कह भागवत द्वादश स्कंद जो भविष्यवाणी दी जाए से मैं सैया कह जाए जे लोक मैंने यदि कौन यदि कुटुंब भरण ठीक भाव करें से दक्ष व्यक्ति हे से द्वादश स्कंद कह जाए नहीं कि द्वादश स्कंद से कह जाए कौन जो मैंने लोक मैंने कलयुग बहुत मंद अवस्था आसो ना तेणु जो मैंने विशेष भाव कौन ना दाम्पत्य अभिरुचि हेतु माई व्यवहारिके स्त्रीत्व पुंसे ही रति विप्रत्य सूत्रमेव ही एभली भाव कलयुग अवस्था हे दाम्पत्य जीवन केमेंगे ना स्वामी स्त्री पुरुष स्त्री निजर कौन निजर इच्छा अनुसार से दाम्पत्य जीवन करेंगे
মায়াবি ব্যবহারিকে খালি ব্যবহার মায়ার উপর প্রকৃত অন্তর কিছু তাঁর শ্রদ্ধা নথিব স্ত্রী পুরুষ যেতদিন পর্যন্ত রতি বা এমনি সঙ্গলাভ করছে সেতদিন পর্যন্ত রয়েছে তারপরে ত্যাগ করে বিচ্ছেদ হয়ে যাবে বিপ্রত্যয় সূত্রমেব হি জন কেবল সূত্র বা কম পৈতা ধারণ করেদেলে মানে তাকে কুয়াশ এই হচ্ছে বিপ্র এইভাবে কলিযুগের অবস্থা আসব তেমন এটি কুযাই যে দাক্ষম কুটুম্ব ভরণে যদি জন কুটুম্ব ভরণ ঠিক ভাবে পালন করে পারে তাকে কুয়াশ সে হচ্ছে শ্রেষ্ঠ ব্যক্তি দক্ষ কুটুম্ব ভরণ তেমন প্রকৃতির এমানে পাশ্চাত্য জগতের যে লোক অনেক তাঁর প্রকৃত স্থিতি হচ্ছে সুখদেব গোস্বামী বর্ণনা করছেন কিরাত গুণ কে জর্মানির ব্যক্তি মানে আন্ধ্র তো আমার পাত্র রয়েছে পুলিন্দ পুকসা এমানে হচ্ছেন সিন্দ্র ব্যক্তি সিন্দ্র না না এমানে হচ্ছেন পুলিন্দ পুকসা এমানে হচ্ছেন গ্রীসর গ্রীসর ব্যক্তি মানুষ কুযাচ্ছে পুলিন্দ পুকসা বহুত পাপি ব্যক্তি আভীর আভীর এবং সুন্ধা এই যে সিন বা পঞ্জাবের যে রয়েছে সিন সেটিকার ব্যক্তি মানুষ আভীর এবং সুন্ধা বলে কুযাচ্ছে জগন্নাথ কে টর্কির লোক মানুষ কুযাচ্ছে খসাদ কে মঙ্গোলিয়ান লোক মানুষ কুযাচ্ছে এবং এইভাবে ভাবে অনেক বহুত পাপি ব্যক্তি অনেক কিন্তু সে শুদ্ধি তসমৈ প্রভুবিষ্ণু নাম সে শুদ্ধ হয়ে যাতে এইভাবে ভগবান ভক্ত কথা এইটি প্রভুপাদ মহারাজের এটি ভবিষ্যৎবাণী দিয়ে প্রভুপাদ মহারাজ জন আসলে সে এইভাবে ভাবে সারা পৃথিবীকে উদ্ধার করবে এইটি তার প্রমাণ জনাপড়ি প্রভুপাদ হচ্ছেন জন ভগবান ভগবানের অবতার এই সেগুলো জনাপড়ি শাস্ত্র অনুসারে জানাবে না কি ভগবান বলে তেমন ভগবান ভগবান গীতার মধ্যে কথা মাঙ্গি পার্থে পাশ মধ্যে জ্যোতিষী পাপ জনয় যেতে বড় পাপী ব্যক্তি হচ্ছে না কাহি যদি ভগবান স্মরণে আসলে বা ভগবান স্মরণে আসুথা ভক্ত স্মরণে আসলে দেখি যাতে পরাঙ্গতি সে অত্যন্ত উন্নত স্থিতি প্রাপ্ত হবে যাকে আজ ইয়ে প্রাপ্ত হয়েছে চেতনা প্রাপ্ত হল তেমন শ্রীপদ গোস্বামী অন্তিমে এইসবটি বর্ণনা করি ছদিন লীলা ভগবান ভগবান লীলা বিস্তার করা যাচ্ছে না দর্শন সঙ্গে নবীটি অধ্যায়ের বর্ণনা করবে শ্রীপদ গোস্বামী পরীক্ষিত মহাজনকর প্রশ্নর উত্তর দিয়ে নবীটি অধ্যায়ের বর্ণনা করা যাব তেমন পাখাপাখি চাশটি অধ্যায়ে ভগবান বৃন্দাবন লীলা বর্ণনা করা যাব তিন অধ্যায় আরম্ভ হয়েছে ভগবান আবির্ভাব কথা আমি জন্মাষ্টমী ভিতরে কিছু কথা কইলে তেমন পঞ্চম অধ্যায় বিশেষ ভাবে ভগবান নন্দ উৎসব আরম্ভ হয়েছে ভগবান আবির্ভাব হলে ভগবান মানকর আবির্ভাবদিন ভাবে ভগবান আবির্ভাব সেদিন নন্দ উৎসব পালন করা হয়েছে সেইদিন সেই তিথিতে তেমন সেই দিনটার আরম্ভ করে ভগবান এইসব লীলা হয়েছে ছদিন লীলাটি অর্বকম কৃষ্ণস্য অর্বকম অবশ্য তাঁর নাম হিসেবে কৃষ্ণ হয়ে নথিলা পরে তাঁর নামকরণ হয়েছি শহে দিনে ভগবান নামকরণ বর্গাচার্য করবে কৃষ্ণ নাম রাখি বর্গ ধ্যানতে জানিয়া বর্গমণি ভগবান নাম ধ্যানতে জানিপারে ইয়ে ভগবান বলে সে কৃষ্ণ নাম দেলে কৃষ্ণ সে সমস্ত আকর্ষণ করতে তেমন এটি কৃষ্ণস্য অর্বকম ছোট পিলাটি ভগবান কে সাধারণত লোক মানুষ ধারণা যে আমি যদি কিছু তপসাধনা করা তাহলে আমি ভগবান হয়েযা না ভগবান কে সে মূল ভগবান বিনা সাধনরে সে ভগবান সে হচ্ছে ভগবান সাধন করে যে ভগবান হলে সে প্রকৃত ভগবান নুহে সে ডুপ্লিকেট ভগবান অরিজিনাল ভগবান নুহে অরিজিনাল ভগবান যে বিনা সাধনরে সে ভগবান আদি দেবান সে মূল সে অনেক ভগবান ভগবান আহমে এই হচ্ছে চতুর্শী ভাগ প্রথম শ্লোক হচ্ছে এটা ভগবান মূল ভগবান অর্থ আহম কম আহমেবা স্বামী আগ্রে অগ্রে প্রথম রূপ হচ্ছে ভগবান অর্থ আহমেবা স্বামী আগ্রে নান্যতে সদসত পরম ভগবান থাকবে আগে কিছু নথিলা সৎ অসৎ কিছু বস্তু নথিলা পশ্চাৎন বেদে তচ্চ এই সমস্ত বৌদ্ধ দেব ধ্বংস হয়ে গেল পর যে রহিলে সে হচ্ছেন ভগবান আহমেবা স্বয়ংগ্রে নানিন্দ সরস্বত পরম পশ্চাৎন বেদে তচ্চ যোগ শিষ্য তো সস্মিন হম সে হচ্ছেন মুহ ଏଇ ଶବ୍ଦରେ ଚତୁଶୃଙ୍ଗୀ ଭାଗବତ ପ୍ରଥମ ଶ୍ଳୋକ, ଏହି ଶ୍ଳୋକରେ ଅହମ୍ ଶବ୍ଦ ତିନି ଥର ବ୍ୟବହାର କରାଯାଇଛି। କାହିଁକି ନା କ'ଣ ଗୁରୁତ୍ୱ ଆରୋପ କରାଯାଉଛି ଯେ ଭଗବାନ ହେଉଛନ୍ତି ବ୍ୟକ୍ତି ବିଶେଷ, ନିରାକାର ନୁହନ୍ତି, ନିର୍ବିଶେଷ ନୁହନ୍ତି। ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ପ୍ରଭୁପାତ ଏ ନିର୍ବିଶେଷବାଦକୁ ଖଣ୍ଡନ କରିଛନ୍ତି, ତାଙ୍କୁ ଉଦ୍ଧାର କରିଛନ୍ତି। ଯେଭଳି ଭାବରେ ଭଗବାନ ଆଜି ଏମାନଙ୍କୁ ଉଦ୍ଧାର କଲେ, କାହାକୁ ପୁତନାକୁ ଉଦ୍ଧାର କଲେ, ଏହିଭଳି ଭାବରେ ତାଙ୍କର ଭକ୍ତ ପ୍ରଭୁପାତ ମହାରାଜ ସେ ମଧ୍ୟ ଆହୁରି ବଡ଼ ବଡ଼ ପାପୀକୁ ଉଦ୍ଧାର କରିଛନ୍ତି ପାଶ୍ଚାତ୍ୟ ଦେଶ ତାରିଣୀ। ତେଣୁ ଆମେ ଏଇଟା ପ୍ରାର୍ଥନା କରୁଛେ, ନମଃ ବିଷ୍ଣୁ ପାଦାୟ କୃଷ୍ଣ କୃଷ୍ଣାୟ ଭୂତଳେ ଶ୍ରୀମତେ ଭକ୍ତି ବେଦାନ୍ତ ସ୍ୱାମୀ ନାମିନେ ନମସ୍ତେ ସରସ୍ୱତୀ ଦେବେ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ସରସ୍ୱତୀ ଦେବୀ କେତେ ଜଣ କହନ୍ତି ସରସ୍ୱତୀ ଦେବୀ, ସରସ୍ୱତୀଙ୍କର ଶିଷ୍ୟ ତୁମେ ସରସ୍ୱତୀ, ମୁଁ ତାଙ୍କୁ ପ୍ରଣାମ କରୁଛି। ଭଗବାନ ତାଙ୍କୁ ପ୍ରେରଣା କରିଛନ୍ତି, ଇଏ ପୁତନାଙ୍କୁ ଉଦ୍ଧାର କରିଥିଲେ ପାଞ୍ଚ ହଜାର ବର୍ଷ ତଳେ, ପାଞ୍ଚ ବର୍ଷ ତଳେ ସ୍ୱୟଂ ସେହି ଭଗବାନ ଆସି ମହାପ୍ରଭୁ ଉପରେ ବହୁତ ପାପୀ ଜଗାଇ ମାଧ୍ୟମରେ ପାପୀକୁ ଉଦ୍ଧାର କଲେ, ଏବଂ ପୁଣି ସିଏ ଭବିଷ୍ୟତବାଣୀ ଦେଲେ ଆହୁରି ମଧ୍ୟ ଭବିଷ୍ୟତରେ ଆସିବେ ସବୁ ମୋର ଏଇଭଳି ଭାବରେ ଭଗବାନଙ୍କ କଥା ପ୍ରଚାର ହେବ, ଏଇଭଳି ଭାବରେ ବହୁତ ପାପୀ ବ୍ୟକ୍ତି ଉଦ୍ଧାର ହେବେ। ପ୍ରଭୁପାଦ ମହାରାଜ ଆସି ଇଏ ତ ଭଗବାନ କେତେ ଜଣ ପାପୀକୁ ଉଦ୍ଧାର କରିଥିଲେ, ତେଣୁ ଯଦି ଆମେ ହିସାବ କରିବା ଲିଷ୍ଟ ନେବା ଭଗବାନ ତୁଳନାରେ ଭଗବାନ ଭକ୍ତ ଆହୁରି ଉନ୍ନତ ସ୍ତରରେ, ସେ ଯେତିକି ବ୍ୟକ୍ତିକୁ ଉଦ୍ଧାର କରିନାହାନ୍ତି ତାଙ୍କର ଭକ୍ତ ଆହୁରି ଅଧିକ ବ୍ୟକ୍ତି ଉଦ୍ଧାର କରିଛନ୍ତି। ଯେତିକି କରିଛନ୍ତି ସେତିକି କମ୍ପ୍ଲିଟ୍ ହେଇନି, ଆହୁରି ହେବ, ଦଶ ହଜାର ବର୍ଷ ପରେ ଚାଲିବ। ଏଇ ଭଗବାନ ଲୀଳାକୁ ବର୍ଣ୍ଣନା କରି ଶୁଣିଆ ଶ୍ରଦ୍ଧା ମୃତ୍ୟୁ, ଯେଉଁମାନେ ଭଗବାନଙ୍କ ଲୀଳାକୁ ଶ୍ରବଣ କରିବେ ସେମାନେ ଗୋବିନ୍ଦେ ଲଭତେ ରତି, ଭଗବାନଙ୍କ କଥା ଶ୍ରବଣ କରେ ବିଶ୍ୱାସ କଲେ ଭୌତିକ ଜଗତରେ ମର୍ତ୍ତ ଜଗତରେ ଜନ୍ମ ହେଲେ ମଧ୍ୟ ମୃତ୍ୟୁ ଜଗତ ଥିଲେ ମଧ୍ୟ ସେମାନେ ଅମୃତତ୍ୱ ପ୍ରାପ୍ତ ହେବେ, ଭଗବାନ ଗୋବିନ୍ଦ ପ୍ରତି ତାଙ୍କର ରତି ଆସିବ। ରତି ଶବ୍ଦରେ ଆସକ୍ତି ବୋଲି କୁହାଯାଇଛି, ପ୍ରଭୁପାଦ ମହାରାଜ କହିଛନ୍ତି ଆସକ୍ତି, ଆମର ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ତେଣୁ ଏଇ ଭୌତିକ ଜଗତର ଆସକ୍ତି, ଆସକ୍ତି ଗୋଟେ ଏଭଳି ବସ୍ତୁ ଭାଗବତ ତୃତୀୟ ସ୍କନ୍ଧ ରେ କପିଳଦେବ କଥା କହୁଛନ୍ତି, ପ୍ରତିଶ ଅଧ୍ୟାୟରେ କପିଳଦେବ ମା ଦେବଙ୍କୁ କହୁଛନ୍ତି ଆସକ୍ତି ଏଭଳି ବସ୍ତୁ ସେ କ'ଣ ପ୍ରସଙ୍ଗ ଅଜରଂ ପାହାଚ, ଆମେ ବୃଦ୍ଧ ହେଇଯାଉଛେ, ଆମର ଆଖିରୁ ଦୂଷୁନି କାନକୁ ଶୁଭୁନି ଇତ୍ୟାଦି ଚାଲିପାରୁନି, ବୃଦ୍ଧ ଅବସ୍ଥା ସେ ହେବ, କିନ୍ତୁ ପ୍ରସଙ୍ଗ ବା ଆସକ୍ତି ଗୋଟେ ଏଭଳି ବସ୍ତୁ ଯିଏକି ତାର ଅଜରଂ ପାହାଚ, ସେ ଅଜରତା ବୃଦ୍ଧତ୍ୱ ନାହିଁ, ସେ ଆମକୁ ବନ୍ଧନ କରି ରଖୁଛି ଅଜରଂ ପାହାଚ। ବହୁତ ଦିନ ବହୁତ କାଳ ହେଲା ଗୋଟେ ରସିରେ ଜଣେ ବନ୍ଧା ହେଇଛି, ବହୁତ କାଳ ଗଲା ପରେ ସେ ରସିଟା ଗୋଟେ କ୍ଷୀଣ ହେଇକି ଛିଡ଼ି ଯାଇପାରେ, କିନ୍ତୁ ଆସକ୍ତି ଗୋଟେ ଏଭଳି ପାସ, ଆସକ୍ତି ଏଭଳି ଗୋଟେ ରସି ଯିଏକି ଅଜରଂ ତାର ଜରା ନାହିଁ। ଆସକ୍ତି ପ୍ରସଙ୍ଗ ଅଜରଂ ପାହାଚ ଆତ୍ମ କବଳ ବିଦୁ, ଖାଲି କପିଳଦେବ ଯେ ଭଗବାନ ସେ ଯାହା କହିବେ ସେଇଟା ସତ୍ୟ, ସେଇଟା ବେଦ, କିନ୍ତୁ ତଥାପି ସେ ଅନ୍ୟମାନଙ୍କୁ ଉଦାହରଣ ଦେଉଛନ୍ତି। ଆତ୍ମନ କବୟ ବିଦୁ, ଯେଉଁମାନେ ଆତ୍ମା ବିଷୟରେ ଜାଣିଛନ୍ତି, ଆତ୍ମବିଷୟକ ଆତ୍ମତତ୍ତ୍ୱବିଦ ମାନେ ସେମାନେ ଏଇଭଳି ଭାବରେ ଜାଣନ୍ତି ପ୍ରସଙ୍ଗ ଅଜରଂ ପାହାଚ ଆତ୍ମନ କବୟ ବିଦୁ, କିନ୍ତୁ ସଏବ ସାଧୁସ୍କୃତ, କିନ୍ତୁ ସେଇ ଆସକ୍ତିକୁ ଆମେ କାଟିପାରିବା ନାହିଁ, କିନ୍ତୁ ସେଇ ଆସକ୍ତିକୁ ଯଦି ସଏବ ସାଧୁସ୍କୃତ ସେ ଆସକ୍ତି ଯଦି ଆମେ ପରିବର୍ତ୍ତିତ କରିବା, ରିଡାଇରେକ୍ଟ କରିବା, ରିଓରିଏଣ୍ଟ କରିବା, ଆସକ୍ତି ଭୌତିକ ଜଗତ ପ୍ରତି ଅଛି ସେଇ ଆସକ୍ତି, ସେ ଆସକ୍ତିଟା ଆମର ଗୋଟେ ସମ୍ପଦ, ଯଦି ଏଇଟା ବ୍ୟବହାର ଉପଯୁକ୍ତ ବ୍ୟବହାର ହେବ ତାହେଲେ ଆମକୁ ଭଗବତଧାମକୁ ନେଇଯିବ, କିନ୍ତୁ ଅସତ୍ ବ୍ୟବହାର ହେଲେ ଆମକୁ ନର୍କକୁ ନେଇଯିବ। ସହ ଏକ ସାଧୁସ୍କୃତ ମୁଖ୍ୟ ଦ୍ୱାର ବା ଉଦମ ଆଜି ଇଏ ମୁଖ୍ୟ ପ୍ରାପ୍ତ ହେଇଗଲା ଉତନା ମୁଖ୍ୟ ଭଗବାନଙ୍କ ସହିତ ଯେଉଁମାନେ ଭାଗ ନେବେ ସେମାନେ ବହୁତ ଉନ୍ନତ ସ୍ତରରେ ହେଲେ ଭଗବାନଙ୍କ ସହ ଭାଗ ନେବେ ଭାଗବତ ଦର୍ଶନ ଶୁଣି ଦ୍ୱାଦଶ ଅଧ୍ୟାୟରେ ଭଗବାନ ଶ୍ରୀନା କହିଛନ୍ତି ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେଉଁମାନେ ଭଗବାନଙ୍କ ଲୀଳାରେ ଭାଗ ନେଉଛନ୍ତି ସେମାନେ ବହୁତ ପୁଣ୍ୟବାନ ବ୍ୟକ୍ତି କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକୃତିମାଳକୁ ଯେ ଏଇଠି ଯେଉଁ ଖେଳା ହେଉଛି ଯେ ଭଗବାନ ତାଙ୍କର ଅର୍ଭକ ଲୀଳାଟି ହେଇଥିଲେ ତାପରେ ଯେଉଁ ପଞ୍ଚମ ବୟସରେ ଯେଉଁ ଲୀଳାଟି ହେଇଥିଲା କୁମାର ବୟସର ପଞ୍ଚମ ବୟସରେ ଭଗବାନଙ୍କ ଲୀଳାଟି ହେଇଥିଲା ଯେଉଁମାନେ ତାଙ୍କୁ ଦେଖୁଛନ୍ତି କ'ଣ ସେମାନେ ପ୍ରାପ୍ତ ହେଉଛନ୍ତି ନା ବ୍ରହ୍ମ ସୁଖମ ସେମାନେ ପ୍ରାପ୍ତ ହେଉଛନ୍ତି କ'ଣ ସେ ଶ୍ଳୋକ ଯେଉଁମାନେ ଦଶ ସଂଖ୍ୟା ବାର ଅଧ୍ୟାୟ ବର୍ଣ୍ଣନା କରାଯାଇଛନ୍ତି ଏଇ ଯେଉଁ ଶ୍ଳୋକଟି ରହିଛି ଯେ ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କ'ଣ କ'ଣ ସେ ଶୋକ ଯେ ଇଥମ ସତାମ ବ୍ରହ୍ମ ସୁଖାନୁଭୂତ୍ୟା ଏଭଳି ଭାବରେ ଭଗବାନ ଯେଉଁ ଲୀଳା କରୁଛନ୍ତି ଏ ଗୋଟିଏ ଲୀଳା ବର୍ଣ୍ଣନା କରାଗଲା ଏଭଳି ଭାବରେ ବହୁତ ଲୀଳା ଆସିବ ଦଶମ ସ୍କନ୍ଧରେ ଆସିବ ଭଗବାନଙ୍କ ଲୀଳା ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଉଛି ଇଥମ ସତାମ ବ୍ରହ୍ମ ସୁଖାନୁଭୂତ୍ୟା ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ଭଗବାନ ହେଉଛନ୍ତି ସତ୍ ସଚ୍ଚିଦାନନ୍ଦ ଭଗବାନ ତେଣୁ ବିଶେଷ ଭାବରେ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସତାମ ବୋଲି କୁହାଯାଉଛି ବା ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଭଗବାନଙ୍କୁ ବ୍ରହ୍ମଚିନ୍ତନ ଯେଉଁମାନେ କରନ୍ତି ଆଜି ବ୍ରହ୍ମଚିନ୍ତନ କରୁଥିଲେ ସୁଖଦେବ ଗୋସ୍ୱାମୀ ସେ କଥାଟି ବର୍ଣ୍ଣନା କରିଛନ୍ତି ବ୍ରହ୍ମଚିନ୍ତନ କରୁଥିଲେ ମଧ୍ୟ ବ୍ରହ୍ମଚିନ୍ତନ ପାପୀମାନେ ବ୍ୟକ୍ତି ତ ଉଦ୍ଧାର ହେବେ ସେ କଥା ବଡ଼ କଥା ନୁହଁ ପାପୀମାନେ ନିଶ୍ଚୟ ବଡ଼ କଥା କିନ୍ତୁ ଅନ୍ୟମାନେ ମଧ୍ୟ ଉଦ୍ଧାର ହେଉଛନ୍ତି ଯେମିତି ସୁଖଦେବ ଗୋସ୍ୱାମୀ ନିଜେ ମଧ୍ୟ ସେଇଭଳି ଭାବରେ ଅନୁଭବ କରୁଛନ୍ତି ସେ ମଧ୍ୟ ଏଇ ଭଗବାନଙ୍କର ପ୍ରତି ନଥିଲା ଆକର୍ଷଣ ନଥିଲା ତାଙ୍କର ଯଦିଓ ସେ କୃଷ୍ଣସ୍ୟ ଆଲୋକ ମଧୁତମ କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରନ୍ତି କିନ୍ତୁ ବ୍ରହ୍ମବାଦୀମାନଙ୍କୁ କୃଷ୍ଣ ଆକର୍ଷଣ କରନ୍ତି ନାହିଁ କାହିଁକି ନା ସେମାନେ କ'ଣ ସେମାନେ ହେଉଛନ୍ତି ଜେନିଆ ରିଲାକ୍ଷ ବିମୁକ୍ତ ମାରଣ ଦୈଅସ୍ତ ଭାବ ଅବିଶୁଦ୍ଧ ବୁଦ୍ଧୟ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ତେଣୁ ଭଗବାନ ପ୍ରତି ବିମୁଖ ହେଇଯାଇଛନ୍ତି ଭଗବାନ କେତେ ସୁନ୍ଦର ଅରବିନ୍ଦାକ୍ଷ କେତେ ସୁନ୍ଦର ଭଗବାନ କିନ୍ତୁ ଭଗବାନଙ୍କର ଚକ୍ଷୁକୁ ଦେଖିପାରିନଥିଲେ ଇଏ ପୁତନା ଦେଖିପାରିନଥିଲେ ଭଗବାନଙ୍କ ଚକ୍ଷୁକୁ ବହୁତ ସୁନ୍ଦର ଚକ୍ଷୁ ଭଗବାନଙ୍କର ନୟନ ପଦ୍ମ ନୟନ କାରଣ ଯେତେବେଳେ ଯାଇଥିଲେ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେତେବେଳେ ଯାଇଥିଲେ ପୁତନା ଭଗବାନ ତାଙ୍କର ଚକ୍ଷୁକୁ କ'ଣ ବନ୍ଦ କରିଦେଇଥିଲେ ଚକ୍ଷୁ କରିନଥିଲେ ଭଗବାନ ତେଣୁ ଭଗବାନଙ୍କର ଯେଉଁ ସୁନ୍ଦର ଚକ୍ଷୁ ସୁନ୍ଦର ରୂପ ରହିଛି ତା'ର ବିଶେଷ ଭାବରେ ଚକ୍ଷୁର ଯେଉଁ ରୂପ ସୁନ୍ଦର ନୟନ ପଦ୍ମ ନୟନ ଭଗବାନଙ୍କର ସେ ଦେଖିପାରିନଥିଲେ ପୂଜା ଏ ଆମର ପୁତନା ଭଗବାନଙ୍କର ଦେଖିଲେ ପୁତନା ଆସୁଛନ୍ତି ସେତେବେଳେ ଆଖି ବନ୍ଦ କରିଦେଇଥିଲେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ତା'ର ଉତ୍ତର ଦେଇଛନ୍ତି କ'ଣ ପାଇଁ ଭଗବାନ ଚକ୍ଷୁ ବନ୍ଦ କରିଥିଲେ ଯାହା ହେଉ ପୁତନା ଭଗବାନଙ୍କର ସୁନ୍ଦର ଚକ୍ଷୁକୁ ଦେଖିପାରିନଥିଲେ କିନ୍ତୁ ତଥାପି ସେ ମୁଖ୍ୟ ପ୍ରାପ୍ତ ହେଲେ ସେହିଭଳି ଭାବରେ ଯେଉଁମାନେ ବ୍ରହ୍ମବାଦୀମାନେ ସେମାନେ ମଧ୍ୟ ଭଗବାନଙ୍କ ରୂପକୁ ଦେଖିପାରନ୍ତି ନାହିଁ ତାଙ୍କର ଧାରଣା ନାହିଁ ବା ସେମାନେ ସେ ବିଷୟରେ ଜାଣିନାହାନ୍ତି ସେ ଏଇଭଳି ଭାବରେ ସେ ସ୍ତରକୁ ଆସିନାହାନ୍ତି ତାଙ୍କର ସେତିକି ଯୋଗ୍ୟତା ହେଇନାହିଁ ତେଣୁ ସେମାନେ ବ୍ରହ୍ମଚିନ୍ତନ କରୁଥିଲେ ସୁଖଦେବ ଗୋସ୍ୱାମୀ ନିଜେ ସେହି ସ୍ତରରେ ଥିଲେ ବ୍ରହ୍ମଚିନ୍ତନ କରୁଥିଲେ ଜନ୍ମ ଯେତେବେଳେ ଜନ୍ମ ହେଲେ ସେ ଚାଲିଗଲେ ପ୍ରବଜ୍ଞା କରି ଚାଲିଗଲେ ପିତା ପଛପଛେ ଧାଉଁଛନ୍ତି ପୁତ୍ରେ କି ତନ୍ମୟ ତୟା ତର୍ବ ଅଭିନେତୁ ପୁତ୍ର ପୁତ୍ର ବୋଲି ଡାକୁଛନ୍ତି କିନ୍ତୁ ପଛକୁ ଚାହୁଁନାହାନ୍ତି ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ ବ୍ରହ୍ମ ପ୍ରତି ଆକର୍ଷଣ ଥିଲା ତାଙ୍କର ଭଗବାନ ପ୍ରତି ଆକର୍ଷଣ ନଥିଲା ଏଇଭଳିଆ ପାଶ୍ଚାତ୍ୟଗତ ଲୋକମାନେ ଯେଉଁ ନିର୍ବିଶେଷ ବହୁତ ନିର୍ବିଶେଷ ବିଶେଷ ଭାବରେ ନିର୍ବିଶେଷବାଦୀମାନେ ଆମ ଭାରତବର୍ଷ ବେଶୀ ଅଛନ୍ତି କାହିଁକି ନା ଏଇ ଯେଉଁ ଶଙ୍କରାଚାର୍ଯ୍ୟ ଆସିଲେ ମହାଭାରତ ପ୍ରଚାର କଲେ ତାଦ୍ୱାରା ସମସ୍ତ ନିର୍ବିଶେଷବାଦ ହେଇଗଲେ ନିର୍ବିଶେଷବାଦ ଭଗବାନ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏଇ ଫିଲୋସଫିକୁ ପ୍ରଚାର କଲେ କି ଶଙ୍କରାଚାର୍ଯ୍ୟ। କାରଣ ସେ ସମୟର ଆବଶ୍ୟକତା ଥିଲା ସେଇଟା, ସେ ସମୟରେ ବୁଦ୍ଧ ଧର୍ମଟା ପ୍ରଚାର ହେଇଯାଇଥିଲା ଚାରିଆଡ଼େ, ତେଣୁ ସେଠି ଏଇ ବୈଷ୍ଣବ ଫିଲୋସଫି ପ୍ରଚାର ସ୍ଥାପିତ ହେଇପାରିନଥାନ୍ତା। ତେଣୁ ଭଗବାନ ତାଙ୍କୁ ପଠାଇଲେ ମୟ ବେଟା ଭିତା ଦେବୀ, ଭଗବାନଙ୍କୁ ଶୁଖ କିଏ ଶିବଜୀ କହୁଛନ୍ତି କଥା, ଭଗବାନ ଶ୍ରୀକୃଷ୍ଣ ପଠାଇଲେ ତୁମେ ଯାଅ ମହାବାଦ ଅଶ୍ୱଶାସ୍ତ୍ରୀ ପ୍ରଚାର କର। ତେଣୁ ସେ ବ୍ରହ୍ମଚିନ୍ତନ କରୁଥିଲେ ସେ ସମୟରେ, ବିଶେଷ ଭାବରେ ଭାରତବାସୀମାନେ ପ୍ରାୟ ଅଧିକାଂଶ ହେଉଛନ୍ତି ଚଉଦ ଏଇ ଯେଉଁ ଏ ଧର୍ମଧାରାଟା ଆସୁନାହାନ୍ତି, ଯେଉଁମାନେ ଆସୁଛନ୍ତି କିଛି କିଛି ସେମାନଙ୍କୁ ଅଧିକାଂଶ ହେଉଛନ୍ତି ନିର୍ବିଶେଷବାଦୀ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ ତାରଣ କରିଥିଲେ ନିର୍ବିଶେଷ, ଏବଂ ଶୂନ୍ୟବାଦୀ କେଉଁମାନେ ନା ଶୂନ୍ୟବାଦୀ ହେଉଛନ୍ତି ଏଇ ବୌଦ୍ଧ ଧର୍ମବାଦ, ବୌଦ୍ଧ ଧର୍ମ ନିର୍ବାଣ ନିର୍ବାଣ ପ୍ରାପ୍ତ ହେଇଯିବ, ଶୂନ୍ୟ ଆଉ କିଛି ନାହିଁ ସେମାନଙ୍କର ଫିଲୋସଫି ହେଉଛି ଏଇଟା ନିର୍ବିଶେଷ ଶୂନ୍ୟବାଦୀ। ପାଶ୍ଚାତ୍ୟ ଦେଶ ତାରିଣୀ, ପାଶ୍ଚାତ୍ୟ ଦେଶରେ ଏଇମାନଙ୍କ କଥା କୁହାଯାଇଛି, ଏଇ ଯେଉଁ ପାପୀ ବ୍ୟକ୍ତିଙ୍କର ଲିଷ୍ଟ ଦେଇଛନ୍ତି ଶିବଦେବ ଗୋସ୍ୱାମୀ, ଏମାନେ ସବୁ ଉଦ୍ଧାର ପାଇଯାଆନ୍ତି। ଏବଂ ପ୍ରଭୁପାଦ ଥିଲାବେଳେ 12 ବର୍ଷ ଭିତରେ ଯଦି ଉଦ୍ଧାର ପାଇଥିଲେ, ପ୍ରଭୁପାଦ ଚାଲିଗଲା ମାନେ ପରେ ମଧ୍ୟ 10,000 ବର୍ଷ ଧରି ସେମାନେ ଉଦ୍ଧାର ପାଇବେ। ପ୍ରଭୁପାଦ କୃପା ଭଗବାନ ଠାରୁ ଭଗବାନଙ୍କ ଭକ୍ତଙ୍କ କୃପା ଆହୁରି ଅଧିକ। ତେଣୁ ଯାହା ହଉ, ଭଗବାନ ଏଇସବୁ ଯେଉଁ ଲୀଳା କରିଥିଲେ ଯେହେତୁ କୁତନା ମୁଖ୍ୟମ, ଏଇଟାକୁ ଯେଉଁମାନେ ଶ୍ରବଣ କରିବେ, ଏ ଭକ୍ତି ଆରମ୍ଭ ହେଉଛି ଶ୍ରବଣ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଶ୍ରବଣରୁ ଆରମ୍ଭ ହେଉଛି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ସେ କଥା କହିଲେ, ଶୁଣୁ ମୟାସକ୍ତ ମହାପାଠ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟ ସମ ବ୍ରହ୍ମା ଯଥା ଜ୍ଞାନ ଆସୁଛି ତ ଶୁଣୁ। ଭଗବାନ ଆମେ କେମିତି ଜାଣିବା, ଏଇ ଶ୍ରବଣ ମାଧ୍ୟମରେ ଭଗବାନଙ୍କ କେତେ ମଧୁର ଲୀଳା ସବୁ ରହିଛି, ଏସବୁ ଶ୍ରବଣ କରି ଜଣେ ଭଗବାନ ପ୍ରତି ଆକର୍ଷିତ, ଏ ଆସକ୍ତିଟା ଭଗବାନ ପ୍ରତି ଆସିବ, ସାଧୁ ମାଧ୍ୟମରେ ଭଗବାନ ପ୍ରତି ଆସିବ, ସିଧାସଳଖ ଭଗବାନ ପ୍ରତି ଆକର୍ଷଣ ଆସିପାରିବ ନାହିଁ। ଭଗବାନ ଏତେ ସୁନ୍ଦର ବ୍ୟକ୍ତି ଥିଲେ, କିନ୍ତୁ ଭଗବାନଙ୍କ ସୌନ୍ଦର୍ଯ୍ୟ ଦେଖିଥିଲେ ଜଣେ ମୁଗ୍ଧ ହେଇଯିବ, ସେ ହତ୍ୟା କରିବା ପାଇଁ ଆସିଥିଲେ ମଧ୍ୟ ହତ୍ୟା କରିପାରିବ ନାହିଁ, ହତ୍ୟା କରିବା ପାଇଁ ଆସିଥିଲେ ମଧ୍ୟ ସେ ହତ୍ୟା କରିପାରିବ ନାହିଁ। କେତେ ସୁନ୍ଦର ରହିଛି ଭଗବାନଙ୍କ ରୂପ, ମୁଗ୍ଧ ହେଇଯିବ ଜଣେ କ'ଣ ହତ୍ୟା କରିବ, ଆକୁ ଖସିଯିବ ଯଦି ଅସ୍ତ୍ରଶସ୍ତ୍ର ଧରିଥିବେ ଆକୁ ଖସିଯିବ। କିନ୍ତୁ ପୁତନା ଏଭଳି ଥିଲା, ସେ ବିଚଳିତ ହେଲା ନାହିଁ, ଭଗବାନ ଏତେ ସୌନ୍ଦର୍ଯ୍ୟ ରହିଛି, ରୂପମାଧୁରୀ ରହିଛି, ରୂପମାଧୁରୀର ସେ ହେଉଛନ୍ତି ସବୁକିଛି, ମାଧୁର୍ଯ୍ୟର ସେ ହେଉଛନ୍ତି ଖଣି, ସେ ସେଠି ରହିଛି ଏତେ ସୁନ୍ଦର ରୂପ, ଏଣେ ମୋହ ପଡ଼ିଯିବ। ଆମେ ଦେଖିବା ଯେଉଁ ପଣବିକ୍ରୟ ଏଠି ଦଶମସ୍କନ୍ଧ 11 ବର୍ଣ୍ଣନା କରାଯିବ, ଜଣେ ଆଦିବାସୀ ମହିଳା ସେ ଆସିଥିଲେ ଫଳ ବିକ୍ରୟ କରିବା ପାଇଁ, କିଣି ହେଉ ପୁଅ ଫଳାଣି ବୋଲି ଡାକୁଥିଲେ, ଫଳ ନିଅ ଫଳ ଏଭଳି କହୁଥିଲେ। ତେଣୁ ଭଗବାନ କଥା ଶୁଣି ଏ ଫଳ କିଣିବା ପାଇଁ ତାଙ୍କର ଆଗ୍ରହ ହେଲା, ଇଏ ଗୋଟେ ଅଦ୍ଭୁତ ଲୀଳା ଭଗବାନ ପାଇଁ, ତାଙ୍କର ଭକ୍ତମାନଙ୍କୁ ଉଦ୍ଧାର କରିବେ ନା, ଯାହା ସେ ସୀତାରାମର ଅନୁଭୂତି। ତେଣୁ ସର୍ବଫଳପ୍ରଦ, ଯିଏକି ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି, ଆଜି ଆମର ରଘୁନାଥ ଧାମରେ କେତେ ପ୍ରକାର ଫଳ କେତେ ପ୍ରକାର ପରିବା ବହୁତ ଭଗବାନ ପ୍ରଦାନ କରୁଛନ୍ତି, ସମସ୍ତଙ୍କୁ ଏଇଭଳିଆ ଫଳ ପ୍ରଦାନ କରନ୍ତି ଭଗବାନ, କିନ୍ତୁ ସିଏ ଫଳ ନେବା ପାଇଁ ଆଗ୍ରହ ହେଇଗଲା, କାହିଁକି ନା ତାଙ୍କର ଭକ୍ତଙ୍କୁ ଉଦ୍ଧାର କରିବେ। ତେଣୁ ଫଳ ବିକ୍ରୟଣୀ ସିଏ ଯେତେବେଳେ ବିକୁଥିଲା ତାର ଦାମ ଥିବ ଏତିକି ପଇସା, କିନ୍ତୁ ଭଗବାନଙ୍କୁ ଆଣିଲେ ଧାନ୍ୟମ ଆଦାୟ, କେତୋଟି ଧାନ ଆଣିକି ଆସିଥିଲେ ଛୋଟିଆ ଛୋଟିଆ ହାତରେ, ଏଇ 2.5 ବର୍ଷ 3 ବର୍ଷର କଥା। ତାପରେ ଭଗବାନ ପଳାଇଲେ, ମହାପ୍ରଭୁ ପଳାଇଗଲେ, ବୃନ୍ଦାବନ ପଳାଇଗଲେ, ତେଣୁ ଏଇ ସମୟର କଥା। ତେଣୁ ସେ ଏଇଟା ମହାବନ କି ବୃନ୍ଦାବନର ଆରମ୍ଭ ଏଭଳି ଭାବରେ ଘଟଣା ହେଇଥିଲା। ତେଣୁ ଭଗବାନଙ୍କ ଛୋଟ ଛୋଟ ହାତରେ ତାଙ୍କର କେତୋଟି ଧାନ ଆଣିକି ଆସିଛନ୍ତି, ଚାଉଳ ଆଣିକି ଆସିଛନ୍ତି, ସେ ପାଠଶାଳ ପଢ଼ି ପଢ଼ିକି ଆସୁଛି, କିନ୍ତୁ ସେ ବିକ୍ରୟଣୀ ଫଳ ବିକ୍ରୟଣୀ ଯେଉଁ ପତ୍ର ଆଣିଛି, ଯେଉଁ ଟୋକି ଆଣିଛି, ଫଳ ଆଣିଛି, ତାକୁ ସେ ଟୋକିରେ ପକାଇଦେଲେ, ଗୋଟେ କି ଦୁଇଟି ଧାନ ହେବ ଚାଉଳ ହେବ, ଫଳ ବିକ୍ରୟଣୀ କ'ଣ ଦେବ ତା ବଦଳରେ କ'ଣ ଦେବ ଫଳ, କିନ୍ତୁ ସବୁ ଫଳକୁ ସେ ଦେଇଦେଲେ କୃଷ୍ଣ, ଛୋଟ ପିଲା ସବୁ ଫଳ ଛୋଟ ହାତ, କିନ୍ତୁ ସବୁ ଫଳ ସେ ଧରିଦେଲେ, ଏ ଭଗବାନଙ୍କ ଆଶ୍ଚର୍ଯ୍ୟ ଅଦ୍ଭୁତ ଲୀଳା, ସବୁ ଭଗବାନଙ୍କ ଲୀଳା ସବୁ ଅଦ୍ଭୁତ ଅଦ୍ଭୁତ ସତ୍ୟ ଭାବରେ ଆମେ ଆମର ଯେଉଁ ରାସିନାଲିଷ୍ଟ ଯେଉଁମାନେ ଅଛନ୍ତି, ସେମାନେ କହନ୍ତି ଏ ରାସନାଲ ଇରାସନାଲ ମାଂସ କୁହନ୍ତି ଏମାନେ ରାସନାଲର କ'ଣ ଓଡ଼ିଆ ହେବ ରାସନାଲ ହେଉଛି ଏଇଟା ଯୁକ୍ତିଯୁକ୍ତ ନୁହଁ ରାସନାଲ ମାନେ ଯୁକ୍ତିଯୁକ୍ତ ଭଗବାନ ଯଦି ଆମେ ଯୁକ୍ତି ମାଧ୍ୟମରେ ଚିନ୍ତା କରିବା ନ ତାଙ୍କୁ ତର୍କରେ ବୁଝେ ତର୍କରେ ଆମେ ବୁଝିପାରିବା ନାହିଁ ଭଗବାନ ତେଣୁ ଭଗବାନଙ୍କ ଲୀଳାକୁ ଅଦ୍ଭୁତ ବୋଲି କୁହାଯାଏ ଆମର ଚିନ୍ତା ଶକ୍ତିର ବାହାରେ ଅଚିନ୍ତ୍ୟ ଖଳୁ ଯେ ଭାବା ନ ତାଙ୍କୁ ତର୍କେଣ ଯୋଜେ ଆମେ ଚିନ୍ତା କରିପାରିବା ନାହିଁ ଭଗବାନ ଲୀଳାକୁ ଭଗବାନ ଲୀଳାକୁ ଯଦି ଆମେ ବୁଦ୍ଧି ମାଧ୍ୟମରେ ଇଏ କରିବା ଗଣନା କରିବା ବା ବିଚାର କରିବା ତାହେଲେ ଆମେ ବୁଝିପାରିବା ନାହିଁ କାରଣ ଆମ ଚିନ୍ତାର ବାହାରେ ଭଗବାନଙ୍କର ଲୀଳା ସବୁ ଅଦ୍ଭୁତ ଲୀଳା ସବୁ ଭଗବାନଙ୍କର ଥ୍ରୀ ଡାଇମେନ୍ସନ୍ ବୌଦ୍ଧ ଜଗତ ଥ୍ରୀ ଡାଇମେନ୍ସନ୍ କିନ୍ତୁ ଚିର ଜଗତ ହେଉଛି ଫୋର୍ ଡାଇମେନ୍ସନ୍ ଥ୍ରୀ ଡାଇମେନ୍ସନ୍ର ଉଦ୍ଧାର କଥା ତେଣୁ ବୈଜ୍ଞାନିକମାନେ ବୁଝିପାରେ ତେଣୁ ଆମର ଏଇ ଯେଉଁ ଶାସ୍ତ୍ରକୁ ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି କ'ଣ ମାଇଥୋଲୋଜି ମାଇଥୋଲୋଜି ମାନେ କଳ୍ପନା ଯେମିତି ଫିକ୍ସନ୍ ଯେମିତି ସିନେମାରେ ସବୁ ଫିକ୍ସନ୍ କରାଯାଉଛି ଟିଭି ଇତ୍ୟାଦି ସିରିଏଲ୍ ଦିଆଯାଉଛି ଏସବୁ ମନଗଢ଼ା କଥା ତେଣୁ ସେମାନେ ଆମର ବୈଦିକ ଶାସ୍ତ୍ରକୁ କହନ୍ତି ହେଉଛି ଫିକ୍ସନ୍ ମାଇଥୋଲୋଜି ମନଗଢ଼ା କଥା କାରଣ ଏଇ ଅଦ୍ଭୁତ ଲୀଳା ଭଗବାନଙ୍କର ସବୁ ରହିଛି ଯେଉଁ ବୁଝିପାରିବେ ନାହିଁ ଭଗବାନ ଲୀଳାକୁ ଯଦି ସେ ଶୁଣିବା ଯଦି ପରମ୍ପରାରେ ଯଦି ଶୁଣିବ ତାହେଲେ ଏଇଟା ବୁଝିପାରିବ ଏ ବୁଝିକିରି ସେ ଖାଲି ବୁଝିବ ତା ନୁହଁ ଗୋବିନ୍ଦେ ଲଭତେ ରତିମ୍ ଭଗବାନ ଯେ ଗୋବିନ୍ଦ ଭଗବାନଙ୍କର ଅନେକ ନାମ ରହିଛି ତାକୁ ଗୋଟିଏ ନାମ ହେଉଛି ଗୋବିନ୍ଦ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟକ ନନ୍ଦଗୋପ କୁମାରାୟ ଗୋପ ଗୋ ଗୋମାନ ଗୋ ଦୁଇଟି ଅର୍ଥ ରହିଛି ଗୋ ଅର୍ଥ ହେଉଛି ଗାଭି ଏବଂ ଗୋ ଅର୍ଥ ହେଉଛି ମଧ୍ୟ ଇନ୍ଦ୍ରିୟ ଗୋବିନ୍ଦ ସେ ଗାଭିକୁ ଆନନ୍ଦ ଦିଅନ୍ତି ଏବଂ ଇନ୍ଦ୍ରିୟମାନେ ମଧ୍ୟ ଆନନ୍ଦ ଦିଅନ୍ତି ଗୋବିନ୍ଦ ତେଣୁ ଗୋବିନ୍ଦ ଶକ୍ତିରେ ଆମର ଭଗବାନ ଯେତେବେଳେ ଲୀଳା ଧାରଣ କରିଥିଲେ ସାତବର୍ଷ ବୟସରେ ଯେତେବେଳେ ଲୀଳାଟି ହୋଇଥିଲା ଗୋବର୍ଦ୍ଧନ ଧାରଣ କରିଥିଲେ ଭଗବାନ ସେହି ସମୟରେ ଇନ୍ଦ୍ରଦେବ ତାଙ୍କ ନାମ ରଖିଲେ ଗୋବିନ୍ଦ ପୁରନ୍ଦର ନାମ ରଖେ ଦେବ ଶ୍ରୀ ଗୋବିନ୍ଦ ଦ୍ରୌପଦୀ ରାଖିଲ ନାମ ଦେବ ଦିନ ବନ୍ଧୁ ଭଗବାନଙ୍କର ଅନେକ ନାମ ରହିଛି ଗୋବିନ୍ଦ ନାମ କାହିଁକି ଦେଲେ ଇନ୍ଦ୍ର ନା ଇନ୍ଦ୍ର ଭଗବାନ ଅପରାଧ କରିଦେଇଥିଲେ ଅପରାଧ କରିଦେଇଥିଲେ ବାଚାର ବାଳିଶ ଶବ୍ଦମ ଅଜ୍ଞାନ ପଣ୍ଡିତ ମାନେ ଭଗବାନ ଏଇ ବିଷୟରେ ଗାଳି ଦେଇଥିଲେ ମୂର୍ଖ ବ୍ୟକ୍ତି ଗୋଟେ ପାଠଶାଠ ପଢ଼ିନି କିଛି ବାଚାର ଛୋଟ ପିଲାଟା ସେଇଟା ବାଳିଶ ତାର କୌଣସି ଜ୍ଞାନ ନାହିଁ ବହୁତ ଗର୍ବୀ ସିଏ ଶବ୍ଦମ ଅଜ୍ଞାନ କୌଣସି ପାଠ ପଢ଼ି ନାହିଁ ପଣ୍ଡିତ ମାନେ ନିଜକୁ ପଣ୍ଡିତ ବି ହେଉଛି ଘୋର ଯଜ୍ଞ ସେମାନେ କରୁଥିଲେ ଏଇ ଯଜ୍ଞ ଭଗବାନଙ୍କ ଦ୍ୱାରା ସେ କୃଷ୍ଣ ମର୍ତ୍ତ୍ୟ ଉପାସୁଚ ଏ ମର୍ତ୍ତ୍ୟ ଜଗତ କଥା କୁହାଯାଉଛି ଏ ମର୍ତ୍ତ୍ୟ ଜଗତରେ ଯିଏ ଆସିବ ସେ ମୃତ୍ୟୁବରଣ କରିବ ଏ କୃଷ୍ଣ ମଧ୍ୟ ସେଇଭଳିଆ ମର୍ତ୍ତ୍ୟ ମର୍ତ୍ତ୍ୟ ବାଳକ ତାହାକୁ ତାକୁ ଆଶ୍ରୟ କରି କୃଷ୍ଣ ମର୍ତ୍ତ୍ୟ ଉପାସୁଚ ଗୋପାମେ ଚକ୍ର ପ୍ରିୟ ଏ ମାନେ ମୋର ଅକ୍ଷୟ କାର୍ଯ୍ୟ କରିଦେଲେ ମୋର ଯଜ୍ଞ ବନ୍ଦ କରିଦେଲେ ଏଭଳି ଭାବରେ ଭଗବାନ ପ୍ରତି ବହୁତ ଅପରାଧ କରିଥିଲେ କିନ୍ତୁ ଯେତେବେଳେ ଭଗବାନ ପ୍ରତି କ୍ଷମା ପ୍ରାର୍ଥନା କରିଛନ୍ତି ଦଶମ ସତୀ ସେଠାରେ ବର୍ଣ୍ଣନା କରାଯାଇଛି ଭଗବାନ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି ସେହି ସମୟରେ ଭଗବାନ ପ୍ରତି ସେ ଆକର୍ଷଣ ଅନୁଭବ କଲେ ଗୋବିନ୍ଦ ନାମ ରଖିଲେ ସେ ସମସ୍ତେ ଭଗବାନଙ୍କର ଏଭଳି ଲୀଳା ଯେ ଶ୍ରବଣ କରିବ ସୁଖଦେବ ଗୋସ୍ୱାମୀ ନିଜେ ଭଗବାନ ପ୍ରତି ଆକର୍ଷିତ ହୋଇଛନ୍ତି କାରଣ ଏ ପ୍ରଶ୍ନଟି ପଚାରିଥିଲେ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସ୍ୱର୍ଣ୍ଣକାଳ ଜ୍ୟୋତିଷମାନେ ପଚାରିଥିଲେ ଯେ ସୁଖଦେବ ଗୋସ୍ୱାମୀ ସେ ତ ବ୍ରହ୍ମରାଜ ଥିଲେ ସେ ତ ମୂଳରୁ ବ୍ରହ୍ମଚିନ୍ତନ କରୁଥିଲେ ଜନ୍ମ ହେଲା ପରେ ଚାଲିଗଲେ ବହୁତ ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ ପାଖାପାଖି 16 ବର୍ଷ ବି କୁହାଯାଏ ତେଣୁ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ସେ ଭଗବାନଙ୍କର ଏଇ ଲୀଳାଟିକୁ ଶ୍ରବଣ କଲେ ପୋତନା ମୁଖ୍ୟ ଲୀଳାଟି ଉଦ୍ଧବ ଯୋଗ କଥାଟି କହିଛନ୍ତି ପିତୃଙ୍କୁ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକରେ ଅହୋ ଗଠେଇଛନ୍ତି ସ୍ତନକାଳ କୁଟମ୍ ଏ କଥା ଶୁଣିକି ଭଗବାନ ପ୍ରତି ଲଭତେ ରତିମ୍ ଆକର୍ଷଣ ଆସିଗଲା ଗୋବିନ୍ଦ ଲଭତେ ରତିମ୍ ଏତେ ସୁନ୍ଦର ଭଗବାନ ଅଛନ୍ତି ମୁଁ କାହିଁକି ଏସବୁ ମୋର ସମୟ ନଷ୍ଟ କଲି ଦିଙ୍ଗ ନି ମତିଙ୍ଗ ନେଲି କେତେଟା ଆଚାର୍ଯ୍ୟ କୁହନ୍ତି ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏସବୁଟି ଅଛନ୍ତି ଇଏ ହରେ ଗୁଣାଚିତ୍ତ ମତିଙ୍ଗ ଭଗବାନ ପଦା ବାଦରାୟଣୀ ଅଧ୍ୟତା ମହଦାକ୍ଷଣ ନିତ୍ୟମ ବିଷ୍ଣୁଜନ ପ୍ରିୟ ଏ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣକାଳ ଜ୍ୟୋତିଷମାନେ ଯେ ସେ ତ ଆତ୍ମାରାମ ବ୍ୟକ୍ତି ଥିଲେ ସିଏ ପୁଣି କାହିଁକି ଆସି ଏତେ ଗୁଡ଼ାକ ଗ୍ରନ୍ଥକୁ ଅଧ୍ୟୟନ କଲେ? ଏମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କାରଣ ଭଗବାନ ଲୀଳା ଶ୍ରୀଙ୍କର ଅଦ୍ଭୁତ। ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଧଗୋସ୍ୱାମୀ କଥା କହିଥିଲେ, ଭଗବାନଙ୍କର ଗୁଣ ଏଭଳି ଅଦ୍ଭୁତ ଗୁଣ ସବୁ ରହିଛି, ହେଲେ ଗୁଣାକ୍ଷିପ୍ତ ମତି ଆଖି ନିଜ ମତିକୁ ଧିକାର କଲେ ଧିକ୍ ମେ ମତି ବୋଲି କୁହାଯାଏ, ମୋର ମତିକୁ ଧିକ୍, କାହିଁକି ମୁଁ ଏତେ ସମୟ ନଷ୍ଟ କରିଦେଲି ଏ ବ୍ରହ୍ମଚିନ୍ତନରେ? ଏତେ ସୁନ୍ଦର ଭଗବାନ ରହିଛନ୍ତି, ଯାହାଙ୍କର ଏତେ ସୁନ୍ଦର ଗୁଣ ରୂପ ରହିଛି, ଗୁଣ ରହିଛି, ଲୀଳା ରହିଛି, ମୁଁ ଏ ବ୍ରହ୍ମଚିନ୍ତନ କାହିଁ ମୋର ସମୟ ନଷ୍ଟ କଲି, ମୋର ଜୀବନ ବେକାର କରିଦେଲି, ଏଇଭଳି ଭାବରେ ବର୍ଣ୍ଣନା କରାଯାଏ। କୃଷ୍ଣ ସା ଅଦ୍ଭୁତ ଭଗବାନ, ଭଗବାନ ଶ୍ରବଣ କରିବେ ଭଗବାନ କଥା, ଭଗବାନ ପ୍ରତି ଆକର୍ଷଣ ଆସିବ। ଏଇ ଆସକ୍ତି ଯେଉଁ ରହିଛି ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ସେ ଆସକ୍ତି ଭଗବାନ ପ୍ରତି ଆସିବ। ଆସକ୍ତି ବହୁତ ଉନ୍ନତକରଣ, ଶ୍ରଦ୍ଧାଠୁ ଆରମ୍ଭ ହେଉଛି, ଆଦୌ ଶ୍ରଦ୍ଧା, ସାଧୁ ସଙ୍ଗ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା, ସା ତୃତି, ଆସକ୍ତି, ଏସବୁ ସବୁ ସ୍ତର ଆସିବ। ଏ ଶ୍ରଦ୍ଧାରୁ ଆରମ୍ଭ ହେଉଛି ସବୁ କଥା, ଆମେ ଯଦି ଶ୍ରଦ୍ଧାର ସହିତ ଭଗବାନ କଥା ଶ୍ରବଣ କରିବା, ଶୁଣିବା ଶୁଣନ୍ତା ଆମେ ସବୁ କଥା କୃଷ୍ଣ, ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତସ୍ତ ହୋଇ ଅଭଦ୍ରାଣୀ ବିଭିନ୍ନ ସୁସ୍ଥତା, ଆମର ସବୁ ଯେଉଁ ରହିଛି ଅଭଦ୍ର ସବୁ ରହିଛି, ଅନର୍ଥ ସବୁ ରହିଛି, ଯାହା ପାଇଁ ଆମ ଭଗବାନ ପ୍ରତି ଆକର୍ଷଣ ଆସୁନାହିଁ, ଭଗବାନ ପ୍ରତି ରତି ଆସୁନାହିଁ, ଭୌତିକ ଜଗତ ପ୍ରତି ରତି ରହୁଛି, ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଏଇ ସ୍ତରକୁ ସେମାନେ ଆସିପାରିବେ। ଭାଗବତ ଏକାଦଶ ସ୍ତମ୍ଭର ଦ୍ୱାଦଶ ଅଧ୍ୟାୟରେ ସତ୍ସଙ୍ଗ ମହିମାରେ ସେ କଥା ମଧ୍ୟ ଭଗବାନ ନିଜେ ଉଦ୍ଧବକୁ କହିଛନ୍ତି। ଏହିଭଳି ଭାବରେ ଭଗବାନ କଥା ଶ୍ରବଣ କରି ଦୈତ୍ୟ, ରାକ୍ଷସ, ଖଗ, ମୃଗ, ଗନ୍ଧର୍ବ, ଅପ୍ସରା, ନାଗ, ସିଦ୍ଧ, ଚାରଣ ଆଦି ସମସ୍ତେ ଭଗବାନ ପ୍ରତି ଲଭତେ ରତି, ଏସବୁ ଭଗବାନ ଗୋବିନ୍ଦ ପ୍ରତି ତାଙ୍କର ଆକର୍ଷଣ ଆସିଛି। ତେଣୁ ଏ ବିଷୟ ବହୁତ ବଡ଼ ବିଷୟ କଥା ରହିଛି। ତେଣୁ ଆମର କଥାକୁ ବିଷୟ ନେବା ପୂର୍ବରୁ ଆମେ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ଡାଉଟ୍ ରହିଛି ବା ଆମର କିଛି ତ୍ରୁଟି ରହିଛି ସଂଶୋଧନ କରିପାରିବା। ଜୟ ଶ୍ରୀ ଭାଗବତ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆନନ୍ଦ କୋଟି ବୈଷ୍ଣବ କୀ, ଦାୟ ଗୋ ପ୍ରମାଣ।